ବ୍ୟକ୍ତିତ୍ୱ ବଙ୍କୁଲି ବାଡ଼ିଖଣ୍ଡିକ ଧରି ବଡ଼ କଷ୍ଟରେ ଡକ୍ଟର ଅନିଲ ଦାସ, ମନସ୍ତତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର, ଆସି ଟିଭି ସାମ୍ନାରେ ପଡ଼ିଥିବା ଆରାମ ଚେୟାରରେ ବସିଲେ। କାର୍ଯ୍ୟକ୍ରମଟି ପ୍ରସାରିତ ହେବାକୁ ଢେର ବେଳ ବାକି ଅଛି, ଅପେକ୍ଷା କରିବା ଛଡ଼ା ଉପାୟ କ'ଣ? ଅବସରକାଳୀନ ଜୀବନଟା ହିଁ ତ ଏକ ମସ୍ତ ବଡ଼ ଅପେକ୍ଷା, ମୃତ୍ୟୁକୁ କ'ଣ ବା ଆଉ କାମ ଅଛି ତାଙ୍କର? କିଛି ନ କରିବାଟା ସତେ ଯେମିତି ଏକ ବଡ଼ କାମ ବର୍ତ୍ତମାନ ତାଙ୍କ ପାଇଁ, ହେଲେ କିଛି ନ କରିବା ଭିତରେ ବିଗତ ଦିନର ସ୍ମୃତିକୁ ବାରମ୍ବାର ରୋମନ୍ଥନ କରିବା ବି ଗୋଟିଏ ନିୟମିତ କାମ। ଅନିଲ ବାବୁଙ୍କର ସାନ ପୁଅ ଜନ୍ମ ହେବାର ପ୍ରାୟ ମାସକ ଆଗରୁ ହିଁ ଶିଶୁ ମନସ୍ତତ୍ୱ ଉପରେ ଗବେଷଣା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଡକ୍ଟରେଟ୍ ଉପାଧି ମିଳିଥିଲା। 4 ବର୍ଷର କଠିନ ପରିଶ୍ରମ ଶେଷରେ ସାକାର ହେଲା। 32 ବର୍ଷ ବୟସରେ ଏପରି ସଫଳତା ଖୁବ୍ କମ୍ ଲୋକଙ୍କୁ ମିଳିଥାଏ। ସେତେବେଳକୁ ସେ ଜଣେ ଲେକ୍ଚରର ଭାବରେ ସ୍ଥାନୀୟ କଲେଜରେ ଅବସ୍ଥାପିତ, କିନ୍ତୁ ଏ ସଫଳତା ପରେ ପରେ ସିଏ ବିଶ୍ୱବିଦ୍ୟାଳୟରୁ ନିମନ୍ତ୍ରଣ ପାଇ ଯୋଗଦେଲେ। ଆରମ୍ଭ ହେଲା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଭା ସମିତି, ଏପରିକି ପୁଲିସ ଓ ବିଚାର ବିଭାଗରୁ ବି ବକ୍ତୃତା ଦେବା ପାଇଁ ନିମନ୍ତ୍ରଣ। ଗୋଟିଏ ଶିଶୁର ମାନସିକ ସ୍ଥିତିକୁ ଡକ୍ଟର ଦାସଙ୍କଠାରୁ ଆଉ ବେଶି କେହି ବୁଝନ୍ତି ନାହିଁ ବୋଲି ସାଧାରଣରେ ମତ ଖେଳିଗଲା। ଏଣିକି ସବୁଦିନ ସନ୍ଧ୍ୟାରେ ତାଙ୍କ ଘରେ ମାନସିକ ଅନଗ୍ରସର ପିଲାଙ୍କର ବାପା ମାଆଙ୍କର ସୁଅ ଛୁଟିଲା, ଚମତ୍କାର ଉପଦେଶ ଦିଅନ୍ତି ସିଏ। ସ୍ତ୍ରୀ ରୋହିଣୀ କିନ୍ତୁ ଜଣେ ସାଧାରଣ ଗ୍ରାଜୁଏଟ୍, ଡକ୍ଟର ଦାସଙ୍କର ଭାଷାରେ ଲଣ୍ଡା ବିଏ, ମଧ୍ୟବିତ୍ତ ପରିବାରର ଝିଅ, ପୁଣି ଛୋଟ ସହରରେ ବଢ଼ିଛନ୍ତି। ସ୍ୱାମୀଙ୍କର ଉନ୍ନତ ବୌଦ୍ଧିକ ବିକାଶ ସହ ଆଦୌ ତାଳ ଦେଇ ଚାଲିପାରନ୍ତି ନାହିଁ ବିଚାରୀ। ସ୍ୱାମୀଙ୍କ ମତରେ ତାଙ୍କର ଲ୍ୟାକ୍ ଅଫ୍ ଇଣ୍ଟେଲିଜେନ୍ସ ଯୋଗୁଁ ବଡ଼ ପୁଅ ପିଙ୍କୁକୁ ବଢ଼େଇବାରେ ସେ ବହୁତ ଭୁଲ କରିଛନ୍ତି। ପିଲାଟାର ସାଇକୋଲୋଜିକୁ ଷ୍ଟଡି ନକରି ଚିରାଚରିତ ରୀତିରେ କେବଳ ଦାୟିତ୍ୱ କୁଆଡ଼େ ତୁଲାଇଛନ୍ତି ସେ, ସେଇଥିପାଇଁ ପିଲାଟା ଏତେ ଦୁଷ୍ଟ ହୋଇଛି। ଲଣ୍ଡା ବିଏ ଆଉ ଚାଇଲ୍ଡ ସାଇକୋଲୋଜିଷ୍ଟ ମଧ୍ୟରେ କି ତୁଳନା କରାଯାଏ? ପିଙ୍କୁର ଦୁର୍ଭାଗ୍ୟ ଯେ ମୁଁ ଡକ୍ଟରେଟ୍ ପାଇଁ ବ୍ୟସ୍ତ ରହି ତାକୁ ସମୟ ଦେଇପାରିନଥିଲି। ରିଙ୍କୁ କ୍ଷେତ୍ରରେ କିନ୍ତୁ ତାହା ହେବ ନାହିଁ, ଡକ୍ଟର ଦାସ ଦୃଢ଼ ଭାବରେ କୁହନ୍ତି। ପିଲାର 21ଆ ଦିନ ଘରେ ସତ୍ୟନାରାୟଣ ପୂଜା ଆଉ ଛୋଟ ଗୋଟିଏ ବନ୍ଧୁ ମିଳନ, ୟା କୋଳ ତା କୋଳ ହୋଇ ପିଲାଟା ରାହା ଧରି କାନ୍ଦୁଛି। ସତ ଚେଷ୍ଟା ସତ୍ତ୍ୱେ କାନ୍ଦ ବନ୍ଦ ହେବାର ନାହିଁ। କିଏ କହିଲା ଭୋକ, ତ କିଏ କହିଲା ପେଟ କାମୁଡ଼ା, କିନ୍ତୁ ସବୁ ପ୍ରକାର ନିଦାନ ସତ୍ତ୍ୱେ ରୋଗଟି ପୂର୍ବବତ୍ ବିଦ୍ୟମାନ। ବନ୍ଧୁମିଳନ ଫିକା ପଡ଼ିଗଲା। ଏତେ ଲୋକଙ୍କର ନଜର ଲାଗିଗଲା ମୋ ଛୁଆକୁ। ଅତିଥିମାନେ ବିଦାୟ ନେବା ପରେ କାନ୍ଦ କାନ୍ଦ ହୋଇ ରୋହିଣୀ କହିଲେ, ସେ ବାଜେ କଥାଗୁଡ଼ାକ ନିଜ ପାଖରେ ରଖ, ନଜର ଫଜର ବୋଲି କିଛି ନଥାଏ। ଏତେ ଗୁଡ଼ାଏ ଅଚିହ୍ନା ମୁହଁ ଦେଖି ସିଏ ମେଣ୍ଟାଲି ସକ୍ ହୋଇଯାଇଛି କେବଳ। ଏଇଟା ହେଲା ବର୍ଥ ଟ୍ରମାର ଗୋଟାଏ ଲକ୍ଷଣ। ସମୟ ଲାଗିବ ଯିବାକୁ, ତାକୁ ଶୁଏଇ ପକାଅ, ସକାଳୁ ଠିକ୍ ହୋଇଯିବ ବଳେ। ପିଲାଟାକୁ ଚୁପ୍ କରାଇବାକୁ ବହୁ ଚେଷ୍ଟା କରି ବିଫଳ ହେବା ପରେ ମା'କୁ ବଢ଼େଇ ଦେଇ ଡକ୍ଟର ଦାସ ଚାଲିଗଲେ ଷ୍ଟଡି ରୁମ୍କୁ। ମା' ପିଲାକୁ ନେଇ ବିଛଣାରେ ଶୁଆଇଦେଲେ। ଘରଓଳା ଛାଞ୍ଚୁଣି ଆଣି ମନେ ମନେ ମଙ୍ଗଳାକୁ ସୁମରି ପିଲାର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ 7 ଥର ବୁଲେଇ ଆଣିଲେ, ଆଉ ଶେଷରେ ତା ଅଗରୁ କେରାଇ ଛିଣ୍ଡାଇ ଛେପ ଟିକେ ପକାଇ ଛିଣ୍ଡା ଅଂଶତକ ବାହାରେ ପକାଇଦେଲେ। ହେଇଗଲା ମେଣ୍ଟାଲ ସକ୍ର ଉପଚାର। ପିଲାଟା ବି 15 ମିନିଟ୍ ଭିତରେ ଶୋଇପଡ଼ିଲା। ବର୍ଷକ ପରର କଥା, ପିଲାଟା ବାପା ମାଙ୍କର ମଝିରେ ଶୋଇ ଖାଲି ଏକଡ଼ ସେକଡ଼ ହେବାରେ ଲାଗିଛି। ଦେଖ ଦେଖ ତାର କେମିତି ସବକନସିୟସ୍ ଆକ୍ଟିଭିଟି, ମାନେ ଅବଚୈତନିକ କାର୍ଯ୍ୟକଳାପ ଚାଲିଛି। ଏହାର ପ୍ରତିଫଳନ ହେଲା ଦେହର ହଲଚଲ। ରୋହିଣୀ ନିରୁତ୍ତର। ଭଲ କରି ଲକ୍ଷ୍ୟ କର ତାର ଆଖିକୁ, ବନ୍ଦ ହେବା ସତ୍ତ୍ୱେ କେମିତି ହଲଚଲ ହେଉଛି। ୟାକୁ ହିଁ କହନ୍ତି ରାପିଡ୍ ଆଇ ମୁଭମେଣ୍ଟ ସ୍ଲିପ୍, ମାନେ କ୍ଷିପ୍ର ଚକ୍ଷୁ ଚଳନ ନିଦ୍ରା। ଏଥିରୁ ଜଣାପଡ଼ୁଛି ଯେ ସିଏ ବର୍ତ୍ତମାନ ସ୍ୱପ୍ନ ଦେଖୁଛି। ରୋହିଣୀ ଛୁଆଡ଼େ ଟିକେ ନଜର ପକାଇଲେ, ଉଠିକି ଶୋଇଥିବା ଅବସ୍ଥାରେ ତାକୁ ଟେକି ନେଇ ବାଥରୁମ୍ରେ ଠିଆ କରାଇଲେ। ଆରେ ଆରେ ପାଗଳ ନା କ'ଣ, ଶୋଇଥିବା ଛୁଆଟାକୁ କ'ଣ, ତାକୁ ପରିସ୍ରା ଲାଗୁଛି, କଥା କାଟି ରୋହିଣୀ ଜବାବ ଦେଲେ। ମାତ୍ର 4-5 ଥର ମାଆର ସୁସୁ ଶବ୍ଦରେ କ୍ଷିପ୍ର ବେଗରେ ପରିସ୍ରା ହୋଇଗଲା ପିଲାଟାର। ଖଟକୁ ଫେରିବା ପରଠାରୁ ଆଉ ହଲ୍ ନାହିଁ କି ଚଲ୍ ନାହିଁ ସକାଳ ପର୍ଯ୍ୟନ୍ତ। ଡକ୍ଟର ଦାସ କିନ୍ତୁ ସେତେବେଳକୁ ଚେତାରେ ନଥିଲେ। ରିଙ୍କୁ ବର୍ତ୍ତମାନ 3.5 ବର୍ଷର, ମାନେ ପ୍ଲେ ସ୍କୁଲ ଯିବା ଲାଗି ତୟାର। ଆବେଦନ ଫର୍ମରେ ତାର 2ଟି ଫଟୋ ଦରକାର। ମୋର ଫଟୋ ଉଠିବ, ମୋର ଫଟୋ ଉଠିବ, ମୋର ଫଟୋ ଉଠିବ, ରିଙ୍କୁ ବଡ଼ ଭାଇ ଆଗରେ ଖାଲି ଡେଉଁଛି। ଚାଲ ଚାଲ ମୋର ବି ଉଠିଥିଲା। ରୋହିଣୀଙ୍କୁ ବାହାରିଥିବାର ଦେଖି ବିରକ୍ତ ହେଲେ ଡକ୍ଟର ଦାସ। ସିଏ କ'ଣ କଳା ଛୁଆ ହେଇଛି ଯେ ତମର ଯିବାଟା ନିହାତି ଦରକାର? ସିଏ ନିଜେ ବାହାର ଦୁନିଆକୁ ଏକ୍ସପ୍ଲୋର୍ କରୁ ନା, ମାନେ ବାହାରୁ ଟିକେ ବୁଲି ଆସିଲେ ଭଲ ଲାଗିବ ବୋଲି ଭାବିଲେ। ଷ୍ଟୁଡିଓ ବାହାରେ ରୋହିଣୀଙ୍କୁ ଅପେକ୍ଷା କରିବାକୁ କହି ଡକ୍ଟର ଦାସ ପୁଅକୁ ଧରି ଭିତରକୁ ଗଲେ। ଛୋଟ ଗୋଟିଏ ବେଞ୍ଚରେ ତାକୁ ବସାଗଲା। ସାମ୍ନା ଦୁଇପଟୁ ଦୁଇଟା ମାଡ଼ି ବସିଲା ପରି ବଡ଼ ବଡ଼ ଷ୍ଟାଣ୍ଡ ଲାଇଟ୍, ତୋଫା ଆଲୁଅରେ କ୍ୟାମେରାମ୍ୟାନ୍ ବି ଝାପ୍ସା ଦେଖାଯାଉଛି। କୁନି ବାବା, ଏଠିକି ଚାହଁ, ଟିକେ ହସିଦିଅ ସୁନା ପିଲା। କୁଆଡ଼ୁ ସେ ଶବ୍ଦ ଆସୁଛି? ରିଙ୍କୁର ମୁହଁ ଫିକା ପଡ଼ିଗଲା, ଆଉ କାଳ ବିଳମ୍ବ ନ କରି ଭେଁକିନା ରଡ଼ି ଆରମ୍ଭ କଲା। ମୁଁ ଅଛି, ମୁଁ ଅଛି, ହେଇ ଦେଖେ ମୋ ଧନଟା ପରା। ହଠାତ୍ କୋଉଠୁ ରୋହିଣୀ ଆସି ସାମ୍ନାରେ ପହଞ୍ଚିଲେ। ଡକ୍ଟର ଦାସ କିଛି ବୁଝିପାରିଲେନି, ଲୁହତକ ପୋଛା ହେଇ ପୁଣି ରେଡ଼ି ହେଲା ରିଙ୍କୁ। କୋଳରେ ଛୁଆକୁ ସବୁବେଳେ ପୁରେଇକି ରଖିଲେ ଏପରି ଅପଦସ୍ଥ ହେବାକୁ ପଡ଼େ। ତୁମେ ଭିତରକୁ କାହିଁକି ଆସୁଥିଲ? ତୁମ ଭିତରର ଫିଅର ସାଇକୋସିସ୍ ହିଁ ପିଲା ଦେହକୁ ଟ୍ରାନ୍ସମିଟ୍ ହୋଇସାରିଛି, ସିଏ ଏମିତି ଜୀବନ ତମାମ ଡରି ଚାଲିବ। ରବିବାର ଅପରାହ୍ନ, ପୁରା ପରିବାର ବସି ଟିଭିରେ ସିନେମା ଦେଖୁଛନ୍ତି। ରିଙ୍କୁ ଏବେ 6 ବର୍ଷର, ଭାଇ ପରି ସିଏ ମଧ୍ୟ ସିନେମା ଦେଖିପାରେ, ତେଣୁ ଚୁପଚାପ ବସି ଅନ୍ୟମାନଙ୍କ ପରି ସିନେମାକୁ ଉପଭୋଗ କରୁଛି। ଭାଇ ତାଳି ମାରିଲେ କି ହସିଲେ ସିଏ ବି ତାଳି ମାରୁଛି ଆଉ ହସୁଛି। ହଠାତ୍ କିନ୍ତୁ ତାକୁ ଖୁବ୍ ଜୋରରେ କାର୍ଟୁନ୍ ଦେଖିବାକୁ ମନ ହେଲା। ଯେତେ ବୁଝେଇଲେ ମଧ୍ୟ ହେଲାନି। ତାର ଏକାଜିଦ୍ ତାକୁ ରିମୋଟ୍ ଦରକାର, ବାପା ନଦେବାରୁ ରିମୋଟ୍ଟିକୁ ଟାଣି ନେଇ ରାଗରେ ଫୋପାଡ଼ି ଦେଲା। ରିଙ୍କୁ ବିହେଭ୍, ରାଗରେ ଫାଟି ପଡ଼ିଲେ ଡକ୍ଟର ଦାସ। ହେଲେ ବିହେଭ୍ ନା ଫିହେଭ୍? ମୁଣ୍ଡକୁ ଥରେ ପୋକ କାମୁଡ଼ିଲେ ସିଏ କି ସହଜରେ ଉତୁରେ? ରିଙ୍କୁ ରୀତିମତ ଚିତ୍କାର କରିବାରେ ବ୍ୟସ୍ତ। ବାପା ଲଗେଇ ଦିଅ କାର୍ଟୁନ୍, ନହେଲେ ସିଏ କିଛି ଦେଖେଇ ଦେବନି, ବଡ଼ ପୁଅ ଉପଦେଶ ଦେଲା। ନଥିଂ ଡୁଇଙ୍ଗ, ଏଥିରେ ତାର କେବଳ ମୁହଁ ବଢ଼ିଯିବ। ତମରି ପାଇଁ ସିଏ ଆଜି ଏତେ ଆଟେନସନ୍ ସିକିଂ ହେଇଛି, ଏଟା ବି ଗୋଟେ ମେଣ୍ଟାଲ ଡିସଅର୍ଡ଼ର ଜାଣିଥାଉ, ଆଉ ଏଇଥିପାଇଁ ଡିସିପ୍ଲିନ୍ ଓ କାଉନ୍ସେଲିଂ ଦରକାର, ସ୍ତ୍ରୀଙ୍କୁ ଚାହିଁ କହିଲେ। ସ୍ତ୍ରୀ କିନ୍ତୁ ହାତେ ଲମ୍ବର ଜିଭ ବାହାର କରି ସେ ଜାଗା ଛାଡ଼ିଲେ, ଆଉ 5 ମିନିଟ୍ ମଧ୍ୟରେ ଗୋଟିଏ ଗିନାରେ ରିଙ୍କୁ ପାଇଁ କଷ୍ଟାର୍ଡ ତିଆରି କରି ନେଇ ଆସିଲେ। ମୋ ଧନଟା ପରା, ଚାଲିଲୁ ଆମେ ଛାତକୁ ପଳାଇବା। ଗୋଟିଏ ହାତରେ ଗିନା ଆଉ ଆର ହାତରେ ରଡ଼ି କରି ପିଟି ଛାଟି ହେଉଥିବା ପୁଅକୁ କୌଣସି ମତେ ଧରି ରୋହିଣୀ ଛାତକୁ ଚାଲିଗଲେ। 15 ମିନିଟ୍ ପରେ ଦୁହେଁ ପୁଣି ଟିଭି ପାଖରେ ହାଜର। ବାପା ଓ ଭାଇ ମଝିରେ ଜବରଦସ୍ତି ଜାଗା ବାହାର କରି ରିଙ୍କୁ ସିନେମା ଦେଖିବାରେ ମନ ଦେଲା। ତାଳି ବି ମାରିଲା, ଖିଲିଖିଲି ହସ ବି ହସିଲା। ଅନେକ ବର୍ଷ ବିତିଗଲାଣି, ରିଙ୍କୁ ବର୍ତ୍ତମାନ କଲେଜ ଛାତ୍ର। ଦିନକୁ ଦିନ ତାର ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରିହେଉଛି, ପ୍ରାୟବେଳେ ଚିଡ଼ିଚିଡ଼ି ହେଉଛି, ବାପା ମାଆଙ୍କ ମୁହଁରେ ଉତ୍ତର ଦେଉଛି, ବଡ଼ ଭାଇ ସହ ସବୁ କଥାରେ ଯୁକ୍ତି କରୁଛି, ଡେରିରେ ଘରକୁ ଫେରୁଛି, କୁଆଡ଼େ ଯାଉଛି ସଠିକ୍ କହୁନି। ଡକ୍ଟର ଦାସଙ୍କ ମତରେ ଏହା ଟିନ୍ ଏଜ୍ ଟ୍ରମା, ଏଥିପାଇଁ ଦରକାର କେବଳ କାଉନ୍ସେଲିଂ। ସେ ଦାୟିତ୍ୱ କିନ୍ତୁ ନିଜେ ନ ନେଇ ସ୍ତ୍ରୀଙ୍କୁ ନ୍ୟସ୍ତ କଲେ। ଆଚ୍ଛା କହିଲୁ, ସୁଲଗ୍ନା କିଏ? ତୋ କ୍ଲାସ୍ର, ଦେଖିବାକୁ କେମିତି? କିଏ କେଉଁ ସୁଲଗ୍ନା? କାହିଁ ନା ତ, ମାନେ ସେମିତି କେହି ନାହାନ୍ତି ତ ଆମ କ୍ଲାସ୍ରେ। ଯେଉଁ ଝିଅର ଚିଠି ତୋ ପ୍ୟାଣ୍ଟ ପକେଟ୍ରୁ ମୁଁ କିଛି ଦିନ ତଳେ ପାଇଥିଲି, ସିଏ ନୁହେଁ ତ? ମାନେ ନା ନା, କେଉଁ ଚିଠି? ମୁଁ କିଛି ଜାଣିନି। ତୁ କ'ଣ ବାପାଙ୍କୁ କହିଦେଇଛୁ? ନା ରେ ପାଗଳ, ବାପାଙ୍କୁ କାହିଁ କହିବି? ହେଲେ ତୁ ମୋତେ ସବୁ କଥା କହିବୁ ନା? ଏ ସବୁ କଥା? ପୁଅ ମାଆକୁ ମନ କଥା କହିଲା। ମାଆ ପୁଅଙ୍କର ସିକ୍ରେଟ୍ ରହିଲା ଶେଷ ପର୍ଯ୍ୟନ୍ତ, ମାନେ 5 ବର୍ଷ ଉତ୍ତାରୁ ସୁଲଗ୍ନା ତାଙ୍କ ଘରକୁ ବୋହୁ ହେଇ ଆସିବା ପର୍ଯ୍ୟନ୍ତ। ପର ଅବଶ୍ୟ ସମସ୍ତେ ଜାଣିଲେ। ଡକ୍ଟର ଦାସଙ୍କ 1000 ବାରଣ ସତ୍ତ୍ୱେ ରିଙ୍କୁ ଚାଲିଗଲା ଆର୍ମିରେ ଚାକିରି କରିବାକୁ, ଯାହାର ମନରେ ତମେ ଛୁଆବେଳୁ ଫିୟର୍ ଫର୍ ଦି ଅନ୍ନୋନ୍ ଏତେ ପରିମାଣରେ ଭରିଦେଇଛ, ସିଏ ପୁଣି କି ଦେଶ ରକ୍ଷା କରିବ? ଡକ୍ଟର ଦାସ ସ୍ତ୍ରୀଙ୍କୁ ମତାମତ ଜଣାଇଲେ, କିନ୍ତୁ ପୁଅ ଚାହୁଁଥିଲା ମାଆର ସମ୍ମତି। ମାମା, ତୁ ସବୁବେଳେ କହୁନା, ଯେଉଁ କାମରେ ହୃଦୟକୁ ପ୍ରକୃତରେ ଶାନ୍ତି ମିଳିବ ଜୀବନସାରା ସେଇ କାମ କରିବା ଉଚିତ ବୋଲି, ଆଜି କାହିଁକି ମୋତେ ଛାଡ଼ିବାକୁ ତୁ ନାରାଜ? ମା କିଛି କହିଲେନି, କେବଳ ମୁହଁରେ ହସ ଟାଣି ପୁଅ ଗାଲକୁ ଆଉଁସିଲେ ଆଉ ତା କପାଳରେ ଚୁମାଟିଏ ଦେଲେ। କାର୍ଗିଲ ଯୁଦ୍ଧର ସମୟ, କ୍ୟାପ୍ଟେନ୍ ରାଜୀବ ଦାସ ଅତି ବୀରତ୍ୱର ସହ ଶତ୍ରୁ କବଳରେ ବନ୍ଦୀ ନିଜର 4 ଜଣ ସହକର୍ମୀଙ୍କୁ ଛଡ଼ାଇ ଆଣିପାରିଥିଲେ। ପ୍ରବଳ ଗୋଳାବାରିରେ ନିଜେ ଜଖମ ହୋଇ ଆସନ୍ନ ବିପଦକୁ ତିଳେମାତ୍ର ଭୃକ୍ଷେପ ନ କରି କ୍ୟାପ୍ଟେନ୍ ଦାସ ଅସୀମ ସାହସର ପରିଚୟ ଦେଇ ସାରା ଭାରତରେ ହୋଇଗଲେ ପ୍ରସିଦ୍ଧ। ଯୁଦ୍ଧ ପରେ ସରକାର ଘୋଷଣା କଲେ ତାଙ୍କୁ ମର୍ଯ୍ୟାଦାଜନକ ଅଶୋକ ଚକ୍ର ପୁରସ୍କାର ଦିଆଯିବ। କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଲେ କ୍ୟାପ୍ଟେନ୍ ରାଜୀବ ଦାସ ସୋରଫୁରୀଙ୍କୁ, ଡକ୍ଟର ଦାସଙ୍କର ଭୟାତୁର ସାନ ପୁଅ। ଆଗକୁ ଝୁଙ୍କି ପଡ଼ି ମୋଟା ଚଷମା ତଳୁ ନିରେଖିକି ଚାହିଁଛନ୍ତି ଟିଭି ସ୍କ୍ରିନ୍କୁ ଡକ୍ଟର ଦାସ। ପୁରସ୍କାର ପର୍ବ ପରେ ଟିଭିର ଘୋଷିକା ଜଣକ ଆଗେଇ ଆସି ପ୍ରଶ୍ନ କଲେ, ପ୍ରତିକୂଳ ପରିସ୍ଥିତିରେ ଆପଣ ଦେଖାଇଥିବା ସାହସିକତାରୁ ଆପଣଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ମିଳେ, ଏହାର ଶ୍ରେୟ ଆପଣ କାହାକୁ ଦେବାକୁ ଚାହିଁବେ? ମୋର ମାଆଙ୍କୁ, ସଂକ୍ଷିପ୍ତ ଉତ୍ତର ରିଙ୍କୁର। ଏ କଥା ଶୁଣି ଡକ୍ଟର ଦାସ ବି ମୁଣ୍ଡ ଟୁଙ୍ଗାରିଲେ କିଛି ସମୟ। ତାପରେ ବୁଲିପଡ଼ି କାନ୍ଥରେ ଝୁଲୁଥିବା ରୋହିଣୀଙ୍କର ଫଟୋକୁ ଅପଲକ ନୟନରେ ଚାହିଁ ରହିଲେ ଅନେକ ବେଳ ଧରି। ଅବଶେଷରେ ଆଖି ଯୋଡ଼ାକ ପୋଛୁ ପୋଛୁ ସାମାନ୍ୟ ଟିକେ ହସିଲେ କେବଳ। ବାସ୍ତବିକ ଲଣ୍ଡା ବିଏ ଆଉ ଚାଇଲ୍ଡ ସାଇକୋଲୋଜିଷ୍ଟ ଭିତରେ କି ତୁଳନା ହୁଏ।